ରେଡ଼ିଓ ଦୃଷ୍ଟି ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ। ଆଜି ହେଉଛି ରେଡ଼ିଓ ଦୃଷ୍ଟି ନୂତନ ଶିକ୍ଷାବର୍ଷର ପ୍ରଥମ ଅଙ୍କ। ଉପସ୍ଥାପନାରେ ମୁଁ ମନୋଜ ପାଇକ। ଆଜିର କାର୍ଯ୍ୟକ୍ରମରେ ରହିଛି ଦୁଇଟି ଗୀତ ଏବଂ ଗୋଟିଏ ଗପ। ଆସନ୍ତୁ ଦର୍ଶକ ବନ୍ଧୁ, ଆମେ ପ୍ରଥମେ ଶୁଣିନେବା ଅରକ୍ଷିତ ମାଝୀଙ୍କ ଠାରୁ, ତାଙ୍କ ସୁମଧୁର କଣ୍ଠରୁ ଗୋଟିଏ ସୁନ୍ଦର ଗୀତ।
ହୋ ଆହାରେ ମୋର ବାପ ଧନ ଗୋପରୁ ଦିଆ ଜନ, ଆହାରେ ମୋର ବାପ ଧନ ଗୋପରୁ ଦିଆ ଜନ, ଛିନା କରି ଗଲୁ ଗୋପ ଭୁବନ ମୋର ଚକା ଡୋଲା ଚକା ନୟନ, ଛିନା କରି ଗଲୁ ଗୋପ ଭୁବନ ମୋର ଚକା ଡୋଲା ଚକା ନୟନ, ଆହାରେ ରାଇର ତନ ଛିନା କେଲି କୁଞ୍ଜ ବନ, ଆହାରେ ରାଇର ତନ ଛିନା କେଲି କୁଞ୍ଜ ବନ, ଆତୁରେ ଡାକୁଛନ୍ ଗୋପର ଗୁଆଲି ଆ ଫିରିଆ ଆହେ ମନ, ଆତୁରେ ଡାକୁଛନ୍ ଗୋପର ଗୁଆଲି ଆ ଫିରିଆ ଆହେ ମନ, ହରି ବୋଲ ରାଧେ ବୋଲ ହରି ବୋଲ ରାଧେ ବୋଲ ହରି ବୋଲ ରାଧେ ବୋଲ ହରି ବୋଲ ରାଧେ ବୋଲ, ନାଇ ଡାକନ୍ ସୁଆ ସାରି ଭଜି ଶ୍ରୀ ହରି, ରାଧା ଗୁରି ବସିଛେ ତ ମନକେ ମରି, ଛିନା ଲାଗେ ତ ଯମୁନା କଦମ୍ବର ମୂଲ, ଛିନା ଲାଗେ ଗୋପର ଖୁଲି ଝୁରନ ଗୋପାଲ, ଆହାରେ ମୋର ଶ୍ୟାମଲିଆମ ଆରେ ମୋର ଚକାଖିଆମ, ଆହାରେ ମୋର ଶ୍ୟାମଲିଆମ ଆରେ ମୋର ଚକାଖିଆମ, ଝୁରି ଝୁରି ମଲେ ସୁଲ ସୁଆଙ୍ଗ ନାଇ ରୁଚିବାର ଆରୁ ଅରନ, ଝୁରି ଝୁରି ମଲେ ସୁଲ ସୁଆଙ୍ଗ ନାଇ ରୁଚିବାର ଆରୁ ଅରନ।
ବହୁତ ସୁନ୍ଦର ଗୀତଟି ଗାଇଲେ ଅରକ୍ଷିତ ମାଝୀ, ଏବଂ ତାଙ୍କ ସୁମଧୁର କଣ୍ଠରୁ ଆପଣମାନେ ତ ଗୀତଟି ଶୁଣିଲେ। ଆସନ୍ତୁ ଦର୍ଶକ ବନ୍ଧୁ, ଏବେ ଆମେ ଶୁଣିବା ଶାନ୍ତୁନ ହୟାଲୁଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗପ।
ମୋ ନାଁ ହେଉଛି ଶାନ୍ତୁନ ହୟାଲ। ସମସ୍ତଙ୍କୁ ନମସ୍କାର। ଆଜିର ଗପର ନାମ ହେଉଛି କ୍ରୋଧର ପରିଣାମ। ଅନେକ ବର୍ଷ ତଳର କଥା, ପ୍ରଚେତ ନାମରେ ଜଣେ ଋଷି ଥିଲେ। ତାଙ୍କ ପାଖରେ ସମସ୍ତ ଜ୍ଞାନ ଭରପୁର ହୋଇ ରହିଥିଲା। ସେ ନିସ୍ୱାର୍ଥପର ଭାବରେ ଜନହିତକର କାର୍ଯ୍ୟ କରୁଥିଲେ। ସେ ଥିଲେ ମଧ୍ୟ ଜଣେ ନିର୍ଲୋଭୀ। ଏତେ ମହତ୍ ଗୁଣର ଅଧିକାରୀ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କର ଗୋଟିଏ ଦୁର୍ଗୁଣ ଥିଲା। ସେ ଥିଲେ ଭୀଷଣ କ୍ରୋଧୀ। ସେଇ ଗୋଟିଏ ଗୁଣ ତାଙ୍କର ସମସ୍ତ ସଦ୍ଗୁଣକୁ ନଷ୍ଟ କରିଦେଉଥିଲା। କ୍ରୋଧ ମନୁଷ୍ୟକୁ ଅଜ୍ଞାନ କରିଦିଏ। କ୍ରୋଧୀ ମଣିଷ ଭୁଲ ଠିକ୍ ବିବେଚନା କରିପାରେ ନାହିଁ। ତାହା ହିଁ ଘଟୁଥିଲା ଋଷି ପ୍ରଚେତାଙ୍କ ପାଖରେ। ପ୍ରଚେତାଙ୍କୁ କ୍ରୋଧୀ ଋଷି ବୋଲି ପ୍ରାୟତଃ ସମସ୍ତେ ଜାଣିଥିଲେ। ଦିନକର କଥା, ସେ ନଦୀକୁ ସ୍ନାନ କରିବା ପାଇଁ ଯାଉଥିଲେ। ନଦୀକୁ ଯାଉଥିବା ସମୟରେ ତାଙ୍କୁ ଗୋଟିଏ ଅଣଅସରିଆ ରାସ୍ତାରେ ଯିବାକୁ ପଡ଼ୁଥିଲା, ଯେଉଁ ରାସ୍ତାରେ କେବଳ ଜଣେ ବ୍ୟକ୍ତି ହିଁ ଯାଇ ହେବ। ସେହି ସମୟରେ ଅନ୍ୟପଟୁ ଜଣେ ଯୁବକ ଆସୁଥିଲେ। ଯୁବକର ନାମ ଥିଲା କଲ୍ୟାଣପଦ। କଲ୍ୟାଣପଦ ଯୁବକ ଥିଲେ ଭାରି ଜିଦ୍ କର। ସେ ସବୁ କଥାକୁ ଜିଦ୍ କରୁଥିଲେ। ତାଙ୍କ ପାଖରେ ଶିକ୍ଷା ଦୀକ୍ଷା ବୋଲି ସେମିତି କିଛି ନଥିଲା। ପଥ ମଧ୍ୟରେ ଦୁହେଁ ମୁହାଁମୁହିଁ ହୋଇଗଲେ। କେହି କାହାକୁ ବାଟ ଛାଡ଼ିଲେ ନାହିଁ। କିଛି ସମୟ ଗଲା ପରେ ଋଷି କ୍ରୋଧିତ ହୋଇ କହିଲେ, ମୁଁ ସ୍ନାନ କରିବାକୁ ଯାଉଛି, ବାଟ ଛାଡ଼, ଅଯଥା ମୋର ବିଳମ୍ବ ହେଉଛି। କିନ୍ତୁ ଯୁବକଟି ଋଷିଙ୍କ କଥାକୁ କଦାପି ମାନିଲା ନାହିଁ। ସେ ପୂର୍ବଭଳି ତାଙ୍କର ସମ୍ମୁଖରେ ଠିଆ ହୋଇ ରହିଲା। ଏହାପରେ ଋଷି କ୍ରୋଧିତ ହୋଇ ଗର୍ଜି କହିଲେ, ମୂର୍ଖ, ତତେ କ'ଣ ଶୁଭାଯାଉନି? ତୁ ଏ ରାସ୍ତାରୁ ହଟିଯା। ଏହାପରେ ଋଷିଙ୍କ ରୁକ୍ଷ କଥାରେ ଯୁବକ ଜଣଙ୍କ ଚିଡ଼ି ଉଠି କହିଲେ, କ'ଣ, ଏ ରାସ୍ତା ତ ବପାର, ତୁ କ'ଣ ମୋତେ ଆଦେଶ ଦେଉଛୁ ରାସ୍ତା ଛାଡ଼ିବାକୁ? ତୁ ପ୍ରଥମେ ମୋତେ ରାସ୍ତା ଛାଡ଼, ମୁଁ ଯିବି, ମୋର ଅନେକ କାମ ଅଛି। ଦୁହେଁ ନିଜ ନିଜ ଜିଦ୍ରେ ଅଟଳ ରହିଲେ। କେହି କାହାକୁ ଯିବା ପାଇଁ ବାଟ ଛାଡ଼ିଲେ ନାହିଁ। ଏହାପରେ ଋଷି ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଯୁବକ କଲ୍ୟାଣ ପଦକୁ ଧମକ ଦେବା ପାଇଁ କହିଲେ, ମୁଁ ତତେ କଠୋର ଅଭିଶାପ ଦେବି ବୋଲି କହିଲେ। କିନ୍ତୁ ଋଷିଙ୍କ କଥା ଯୁବକ କଲ୍ୟାଣ ପଦ ଉପରେ କୌଣସି କୁପ୍ରଭାବ ପକାଇଲା ନାହିଁ। ଏହାପରେ ଋଷି ଜଣକ କ୍ରୋଧର ପରିଣାମ ସମ୍ପର୍କରେ ତେଳେ ମାତ୍ର ଚିନ୍ତା ନକରି ସେ ଯୁବକ କଲ୍ୟାଣ ପଦକୁ କ୍ରୋଧିତ ହୋଇ ଧମକ ଦେଇ କହିଲେ, ତୁ ଏଇକ୍ଷଣି ଗୋଟିଏ ରାକ୍ଷସ ହୋଇଯା। ତପସ୍ୱୀ ଋଷିଙ୍କ କଥା କେବେ ବ୍ୟର୍ଥ ହୁଏ ନାହିଁ। ଦେଖାଗଲା ଋଷିଙ୍କ ମୁଖରୁ କଥା ସରୁ ଯୁବକ କଲ୍ୟାଣ ପଦ ସତକୁ ସତ ଗୋଟିଏ ରାକ୍ଷସରେ ପରିଣତ ହୋଇଗଲା। ଯୁବକଟି ରାକ୍ଷସ ହୋଇଯିବା ପରେ ତାର ରୂପରେଖ ଅତି ଭୟଙ୍କର ଦେଖାଗଲା। ଗର୍ଜନ କରି ମାଡ଼ି ଆସିଲା ଋଷିଙ୍କୁ ଖାଇବା ପାଇଁ। କିନ୍ତୁ ଋଷି ରାକ୍ଷସକୁ ପ୍ରତିରୋଧ କରିବା ପାଇଁ ନିଜର ତପସ୍ୟାର ଶକ୍ତିକୁ ପ୍ରୟୋଗ କଲେ, କିନ୍ତୁ କୌଣସି କାମରେ ଲାଗିଲା ନାହିଁ। ତାପରେ ରାକ୍ଷସ ଗର୍ଜନ କଲା, କାରଣ ଋଷି ଜଣକ କ୍ରୋଧିତ ହୋଇ ଗୋଟିଏ ଯୁବକକୁ ରାଗିକିରି କ୍ରୋଧାନ୍ୱିତ ହୋଇ କଠୋର ଅଭିଶାପ ଦେଇଥିବାରୁ ତାଙ୍କ ପାଖରେ ଥିବା ସମସ୍ତ ଜ୍ଞାନ ନଷ୍ଟ ହୋଇଯାଇଥିଲା, ଯାହାଫଳରେ ସେ ଆଉ ରାକ୍ଷସର ସାମ୍ନା କରିପାରିଲେ ନାହିଁ। ଶେଷରେ ରାକ୍ଷସ ଗର୍ଜନ କରି ଋଷିଙ୍କୁ ହତ୍ୟା କଲା, ଯାହାଫଳରେ ଋଷିଙ୍କର ଜୀବନ ଗଲା। ସତରେ ଏହି କାହାଣୀରୁ କ୍ରୋଧିତ ହେବା ଦ୍ୱାରା ଆମର କି ପରିଣାମ ହୁଏ ତାହା ସ୍ପଷ୍ଟ ଭାବରେ ଜଣାପଡ଼ିଯାଉଛି। ଆଉ ଆମକୁ ଏହି କାହାଣୀରୁ ଏହି ଶିକ୍ଷା ମିଳିଲା ଯେ କ୍ରୋଧ ଆସି ନିଜର ମୂର୍ଖତାରୁ ବିଜ୍ଞ ବ୍ୟକ୍ତିମାନେ ସବୁ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରିଥାନ୍ତି, କେବେ କ୍ରୋଧିତ ହୁଅନ୍ତି ନାହିଁ। କାରଣ କ୍ରୋଧ ଏଭଳି ଏକ ଅସ୍ତ୍ର ଯାହା ଶତ୍ରୁର ଯେତିକି ଅନିଷ୍ଟ କରିନଥାଏ ତାଠାରୁ ବେଶୀ ଅନିଷ୍ଟ କରିଥାଏ। କ୍ରୋଧିତ ବ୍ୟକ୍ତିର କ୍ରୋଧ ସମୟରେ ମନୁଷ୍ୟ ନିଜର ବିବେକ, ବିଚାର, ବୁଦ୍ଧି, ଜ୍ଞାନ ନଥାଏ ଏବଂ ଆମକୁ ସବୁବେଳେ ମନେ ରଖିବା ଉଚିତ, ଆମେ ଯଦି କ୍ରୋଧ ଠାରୁ ନିଜକୁ ଯେତେ ଦୂରେଇ ରଖିବା ଆମେ ଆମର ଜୀବନରେ ସଫଳତା ଏବଂ ଶାନ୍ତି ପାଇବା। ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ପୁଣି ଥରେ ନମସ୍କାର।
ବହୁତ ସୁନ୍ଦର ଗପଟିଏ କହିଲେ ଶାନ୍ତନୁ ହୟାଲ। ଶ୍ରୋତା ବନ୍ଧୁ, ଆପଣମାନେ ତ ଶାନ୍ତନୁ ହୟାଲଙ୍କ ଗପଟିଏ ଶୁଣିଲେ। ଆସନ୍ତୁ ଏବେ ଏଇ କାର୍ଯ୍ୟକ୍ରମର ଶେଷ ଗୀତଟିଏ ଶୁଣିବା ଧୀରଜ କୁମାର ମେହେତାଙ୍କ କଣ୍ଠରୁ।
ଓ ଆଏ ତେରେ ଭବନ ଦେ ଦେ ଅପନି ଶରଣ, ଓ ଆଏ ତେରେ ଭବନ ଦେ ଦେ ଅପନି ଶରଣ, ରହେ ତୁଝମେ ମଗନ ଥାମ କରିଏ ଚରଣ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ଓ ଆଏ ତେରେ ଭବନ ଦେ ଦେ ଅପନି ଶରଣ, ରହେ ତୁଝମେ ମଗନ ଥାମ କରିଏ ଚରଣ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ଉତ୍ସବ ମନାଏ ନାଚେ ଗାଏ, ଉତ୍ସବ ମନାଏ ନାଚେ ଗାଏ, ଚଲୋ ମୈୟା କେ ଦର ଯାଏ, ଚାରୋ ଦିଶାଏ ଚାର ଖମ୍ବେ ବନି ହୈ, ମଣ୍ଡପ ପେ ଆସମା କି ଚାଦର ଟନି ହୈ, ସୂରଜ ବି କିରଣୋଁ କି ମାଲା ଲେ ଆୟା, କୁଦରତ ନେ ଧରତି କା ଆଙ୍ଗନ ସଜାୟା, ଓ ପକେ ଭକ୍ତି କରନ ହବା ପାବନ ୟେ ମନ, ସନନନ ଗାଏ ପାବନ ସଭି ତୁଝମେ ମଗନ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ, ତନ ମନ ମେ ଭକ୍ତି ଜ୍ୟୋତ ତେରି ହେ ମାତା ଜଲତି ରହେ।
ବହୁତ ସୁନ୍ଦର ଭାବରେ ଗାଇଲେ ଧୀରଜ ମେହେତା। ଏଇଆ ଥିଲା ଶ୍ରୋତା ବନ୍ଧୁ ଆମ ରେଡ଼ିଓ ଦୃଷ୍ଟିର ଶେଷ ସଙ୍ଗୀତ। ପୁଣି ଥରେ ଦେଖା ହେବ ଆସନ୍ତା ସପ୍ତାହ ଏଇ ଦିନ ଏଇ ସମୟରେ। ସେଥିପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ନମସ୍କାର।